ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଦେଶର ପାଞ୍ଚଟା ଶ୍ରେଷ୍ଠ ବିକଶିତ ରାଜ୍ୟ ଭିତରେ ଓଡ଼ିଶାକେ ରଖବାରଟା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଆର୍ ଲଘୁ ଉଦ୍ୟୋଗ ଭାରତୀ ତରଫୁ ଗଲାକାଲି ଭୁବନେଶ୍ୱରଠାରେ ହୋଇଥିବା ବିକଶିତ ଓଡ଼ିଶା ସମ୍ମିଳନୀଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, କୃଷି ଶିଳ୍ପ ଆର୍ ସାମାଜିକ ବିକାଶ ବିକଶିତ ଓଡ଼ିଶାର ମୁଖ୍ୟ ଆଧାର ହେବା। ସମୃଦ୍ଧ ଓଡ଼ିଶା ଗଠନ ଲାଗି ଆମକୁ ସବୁ କ୍ଷେତ୍ରଟି ଦକ୍ଷତା ହାସଲ କରବାର୍କେ ପଡ଼୍ବା। 2047 ବେଲ୍କେ ଓଡ଼ିଶାନୁ ସହରୀକରଣ 60% ହେବା, ଖଣିଜ ସମ୍ପଦର ବ୍ୟବହାର କରିକି ରାଜ୍ୟକେ ଶିଳ୍ପ ସମୃଦ୍ଧ କରବାର ସହାୟତେ ଉତ୍ପାଦନର କେନ୍ଦ୍ରସ୍ଥଳ କରବାର ଚେଷ୍ଟା ଜାରି ରହିଛି ବୋଲି ଓଡ଼ିଶାର ଅଭିବୃଦ୍ଧି ଇଞ୍ଜିନ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନା ଚକ୍ରଟି ଭାଗ ନେଇକରି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ଡ୍ରଗ୍ସ ଆର୍ ଅଲଗା ନିଶା ଦର ବ୍ୟବହାର ଚୋରା ଚାଲାଣ ଆର୍ ବିକ୍ରିକେ ଆୟତ୍ତ କରବାର୍ ଲାଗି ପ୍ରଶାସନ ତରଫୁ ସେପ୍ଟେମ୍ବର 1 ଆଇବା ସୋମବାରଠାନୁ ଅପରେସନ୍ ପ୍ରହାର ମୂଲ କରାଯିବା। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାତି ଗଲାକାଲି ଭୁବନେଶ୍ୱରଠାରେ ହୋଇଥିବାର ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ନିଷ୍ପତ୍ତି ନିଆଯାଇଛି। ବୈଠକର ସୂଚନା ଅନୁସାରେ ଅପରେସନ୍ ପ୍ରହାର ଜରିଏ ସାରା ରାଜ୍ୟ ନିଶା କାରବାର ଆର୍ ନିଶା ବ୍ୟବହାରକେ ନେଇକରି ଧରପଗଡ଼ କରାଯିବା। ନିଶା ନିବାରଣ ଲାଗି ଫି ଜିଲ୍ଲାନ ଗୋଟେ ଲେଖା ମଡେଲ ନିଶା ନିବାରଣ କେନ୍ଦ୍ର ସ୍ଥାପନା କରାଯିବା। ଏ ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିଶା ନିବାରଣ ନିଶା ବେପାରୀମାନଙ୍କୁ ଧରବାର ଲାଗି ଖାସ୍ ରଣନୀତି ଅପନାବାର ସହିତ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ଦିନର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକର ସଙ୍ଗେ ବିଚାର ବିନିମୟ କରବେ। ଏଇଟା ତାଙ୍କର 125 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ ଡିଡି ନ୍ୟୁଜ୍ ପିଏମ୍ଓ ଅଫିସ୍ ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଏଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଆଇବାକାଲି ରାତିର 8 ଆଞ୍ଚଳିକ ଭାଷାନ୍ତରଣ ଫେରଘାୟା ପ୍ରସାରଣ କରାଯିବା। ସଂସଦ ଭବନରୁ ଖୁବ୍ ଜଲ୍ଦି ପୁରୀ ରଥଯାତ୍ରାର 3 ଚକା ସ୍ଥାପନା କରାଯିବା। ଗଲାକାଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରୀମନ୍ଦିରକେ ଦର୍ଶନ ଲାଗି ଯାଇଥିବାର ବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫୁ ଏ ବାବଦେ ତାଙ୍କୁ ଗୋଟିଏ ପ୍ରସ୍ତାବ ଦିଆଯାଇଥିଲା। ବାଚସ୍ପତି ଶ୍ରୀ ବିର୍ଲା ପ୍ରସ୍ତାବ ଗ୍ରହଣ କରବାର ସହିତ ଖୁବ୍ ଜଲ୍ଦି ଏ ଦିଗେ ପଦକ୍ଷେପ ନିଆଯିବା ବୋଲି ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନରୁ ଚାଲିଥିବା 2 ସଂସଦ ଆଉ ରାଜ୍ୟ ବିଧାନସଭା ଅନୁସୂଚିତ ଜାତି ଆର୍ ଜନଜାତି କଲ୍ୟାଣ ଜାତୀୟ ସମ୍ମିଳନୀ ଆଜି ଉଦ୍ଯାପିତ ହେବା। ଉଦ୍ଯାପନୀ ଅଧିବେଶନଟି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆର୍ ଅଲଗା ମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ଗସ୍ତି ଆସିଥିବା ଶ୍ରୀଲଙ୍କାର ଅଧିକାରୀମାନେ ଗସ୍ତର ଶେଷ ଦିନେ ଗଲାକାଲି ଚିଲିକା ବୁଲିଥିଲେ। ସୂଚନା ଆର୍ ଲୋକସମ୍ପର୍କ ବିଭାଗ ତରଫୁ ସବୁ ଅଧିକାରୀ ଆର୍ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ଗସ୍ତ ସମୟରେ ରାଜ୍ୟବାସୀଙ୍କର ଅତିଥି ସତ୍କାର ଖାନପାନ କଳା ସଂସ୍କୃତି ଆର୍ ଐତିହ୍ୟକେ ନେଇକରି ଶ୍ରୀଲଙ୍କା ଅଧିକାରୀମାନେ ଖୁବ୍ ପ୍ରଶଂସା କରିଥିଲେ। ଏ ଅବସରରେ ଭାରତୀୟ ସଂସ୍କୃତି ଲୁକ୍କର ଫି ଦିନିଆ ଜୀବନ ବିପତ୍ତି ସମୟରେ କାମ କରବାର ଶୈଳୀ ବାବଦେ ବହୁତ କିଛି ଶିଖିପାରିଛନ୍ ବୋଲି ଅଧିକାରୀମାନେ କହିଛନ୍। ଓଡ଼ିଶା ରାଜ୍ୟ ଅଭିଲେଖାଗାରଠାରେ 87 ସଂସ୍କୃତି ଚର୍ଚ୍ଚା ସମାରୋହ ହୋଇଯାଇଛି। ଏ ଅବସରରେ ଓଡ଼ିଶା ଅସ୍ମିତାର ଅନ୍ତଃସ୍ୱର ଶୀର୍ଷକ ଗୋଟିଏ ଆଲୋଚନାଚକ୍ର ହୋଇଥିଲା। ମୁଖ୍ୟ ବକ୍ତା ଭାବେ ସ୍ତମ୍ଭକାର ଆର୍ ଲେଖକ ପ୍ରଫେସର ଦେବେନ୍ଦ୍ର ନାଥ ରାଉତ ଯୋଗ ଦେଇକରି ଓଡ଼ିଶାର ବରପୁତ୍ରମାନଙ୍କର ଜୀବନୀ ଉପରେ କହିଥିଲେ। ସମ୍ବଲପୁର ସହରରେ ଆଜି ପଥ ଉତ୍ସବ ଆୟୋଜନ କରାଯାଇଛି। ସମଲେଶ୍ୱରୀ ମନ୍ଦିର ପାଖେ ଥିବା ରିଭର ଫ୍ରଣ୍ଟନୁ ସକାଳର 6 ଯୋଗ ଜୁମ୍ବା ଝୁଣ୍ଟି ରଙ୍ଗୋଲି ସହିତ ଖାଦ୍ୟ ପସରା ଭିଲ ଲାଗିଛି। 17 କମ୍ ସାଫ୍ ଫୁଟବଲ ଚମ୍ପିଅନସିପ୍ଟି ଭାରତର ମହିଳା ଦଳ ଚମ୍ପିଅନ୍ ହୋଇଛି। ଭୁଟାନରୁ ଚାଲିଥିବାର ଚମ୍ପିଅନସିପ୍ଟି ଗଲାକାଲି ଭାରତ 5-0 ଗୋଲ୍ଟି ନେପାଳକେ ହରାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉତ୍ତର ଓଡ଼ିଶା ଉପକୂଳନ ଗୋଟିଏ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ଏତାର ପ୍ରଭାବତି ଆଇବା କାଲିଠାନୁ ସେପ୍ଟେମ୍ବର 3 ତକ ରାଜ୍ୟର ବଡ଼ଭାଗୀ ଜାଗାନୁ ଜବର ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ଦେବଗଡ଼ ସହିତ 20 ଜିଲ୍ଲାନୁ ଚଡ଼କ ମାରବାର ସହିତ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି ରହିଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରର ସବୁ ଗେଟ୍ ଗଲାକାଲିଠାନୁ ବନ୍ଦ କରି ଦିଆଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।